ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଋତୁ ବଦଳୁଛି, ଏଥର ଗରମ ବି ଖୁବ୍ ପଡ଼ିଲା, କିନ୍ତୁ ଭଲ କଥା ଯେ ବର୍ଷା ଋତୁ ଠିକ୍ ସମୟରେ ନିଜ ପାଦଚିହ୍ନରେ ଆଗେଇ ଚାଲିଛି। ଦେଶର ଅନେକ ଅଞ୍ଚଳରେ ଭଲ ବର୍ଷା ହୋଇଥିବା ଯୋଗୁଁ ପାଗ ବେଶ୍ ଭଲ ହୋଇଯାଇଛି। ଗତ କିଛିଦିନ ଧରି ବର୍ଷା ପରେ ବହୁଥିବା ଥଣ୍ଡା ପବନ ଯୋଗୁଁ ଆରାମ ଲାଗୁଛି। ଆମେ ସମସ୍ତେ ଜାଣିଛୁ ଯେ ଜୀବନରେ ଯେତେ କର୍ମଚଞ୍ଚଳତା ଥାଉ, ଯେତେ ମାନସିକ ଚାପ ଥାଉ, ତା ବ୍ୟକ୍ତିଗତ ଜୀବନରେ ହେଉ କିମ୍ବା ସାର୍ବଜନୀନ ଜୀବନରେ, ବର୍ଷାର ଆଗମନ ମନର ସ୍ଥିତିକୁ ବଦଳାଇ ଦିଏ। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଦେଶର ବିଭିନ୍ନ ଅଞ୍ଚଳରେ ଖୁବ୍ ଭକ୍ତି ଏବଂ ଉତ୍ସାହର ସହିତ ଦେଶବାସୀ ପାଳନ କରନ୍ତି। ଏବେ ତ ବିଶ୍ୱର ଅନେକ ଅଞ୍ଚଳରେ ମଧ୍ୟ ଭଗବାନ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଉତ୍ସବ ପାଳନ କରାଯାଉଛି। ଭଗବାନ ଶ୍ରୀଜଗନ୍ନାଥଙ୍କ ସହିତ ଦେଶର ଗରିବ ଯୋଡ଼ି ହୋଇ ରହିଛନ୍ତି। ଯେଉଁମାନେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କର ଜୀବନ ସମ୍ପର୍କରେ ଅଧ୍ୟୟନ କରିଥିବେ ସେମାନେ ଲକ୍ଷ୍ୟ କରିଥିବେ ଯେ ସେ ଭଗବାନ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଏହାର ପରମ୍ପରାଗୁଡ଼ିକୁ ଖୁବ୍ ପ୍ରଶଂସା କରୁଥିଲେ, କାରଣ ସେଠାରେ ସାମାଜିକ ନ୍ୟାୟ, ସାମାଜିକ ସମାନତା ଅନ୍ତର୍ନିହିତ। ଭଗବାନ ଶ୍ରୀଜଗନ୍ନାଥ ଗରିବମାନଙ୍କର ଠାକୁର। ଖୁବ୍ କମ୍ ଲୋକ ଜାଣିଥିବେ ଯେ ଇଂରାଜୀରେ ଗୋଟିଏ ଶବ୍ଦ ରହିଛି ଜଗନ୍ନଟ, ଯାହାର ଅର୍ଥ ହେଉଛି ଏଭଳି ବିଶାଳ ରଥ ଯାହାକୁ କେହି ଅଟକାଇ ପାରିବେ ନାହିଁ। ଶବ୍ଦକୋଷ ଦେଖିଲେ ଏହି ଜଗନ୍ନଟ ଶବ୍ଦର ଉତ୍ପତ୍ତି ଶ୍ରୀଜଗନ୍ନାଥଙ୍କ ରଥରୁ ହିଁ ହୋଇଛି। ଏଥିରୁ ଆମେ ବୁଝିପାରିବା ଯେ ସାରା ବିଶ୍ୱ ନିଜ ନିଜ ଢଙ୍ଗରେ ଶ୍ରୀଜଗନ୍ନାଥଙ୍କର ଏହି ଯାତ୍ରାର ମହାତ୍ମାକୁ ସ୍ୱୀକାର କରିଛି। ଭଗବାନ ଶ୍ରୀଜଗନ୍ନାଥଙ୍କର ଏହି ଯାତ୍ରା ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଭଗବାନ ଶ୍ରୀଜଗନ୍ନାଥଙ୍କର ଶ୍ରୀଚରଣରେ ପ୍ରଣାମ ମଧ୍ୟ କରୁଛି। ଭାରତର ବିବିଧତା ଏହାର ବିଶେଷତ୍ୱ, ଭାରତର ବିବିଧତା ଏହା ମଧ୍ୟ ଭାରତର ଶକ୍ତି। ରମଜାନର ପବିତ୍ର ମାସ ସମସ୍ତେ ପ୍ରାର୍ଥନା ଏବଂ ପବିତ୍ର ଭାବନା ସହ ପାଳନ କରିଛନ୍ତି, ଆଉ ଏବେ ଇଦ୍ ପର୍ବ। ଇଦ୍ ଉଲ୍ ଫିତର ଅବସରରେ ମୋ ତରଫରୁ ସମସ୍ତଙ୍କୁ ଇଦ୍ର ଅନେକ ଅନେକ ଶୁଭେଚ୍ଛା। ରମଜାନ ମାସ ଦାନ ଇତ୍ୟାଦି କରିବାର ମାସ, ଖୁସି ବାଣ୍ଟିବାର ମାସ, ଆଉ ଖୁସି ଯେତେ ବାଣ୍ଟିଲେ ସେତେ ବଢ଼େ। ଆସନ୍ତୁ ଆମେ ସମସ୍ତେ ମିଶି ଏହି ପବିତ୍ର ଉତ୍ସବରୁ ପ୍ରେରଣା ଲାଭ କରି ଖୁସିର ଭଣ୍ଡାରକୁ ବାଣ୍ଟି ଚାଲିବା, ଦେଶକୁ ଆଗକୁ ବଢ଼ାଇ ଚାଲିବା। ରମଜାନର ଏହି ପବିତ୍ର ମାସରେ ଉତ୍ତରପ୍ରଦେଶର ବିଜ୍ନୋରର ମୁବାରକପୁର ଗାଁର ଗୋଟିଏ ଖୁବ୍ ପ୍ରେରଣାଦାୟକ ଘଟଣା ମୋ ଦୃଷ୍ଟିକୁ ଆସିଛି। ସେହି ଛୋଟ ଗାଁରେ ଆମ ମୁସଲମାନ ଭାଇ ଭଉଣୀଙ୍କର ପ୍ରାୟ 3,500 ପରିବାର ବସବାସ କରନ୍ତି। କହିବାକୁ ଗଲେ ଅଧିକ ଜନସଂଖ୍ୟା ଆମର ମୁସଲମାନ ଭାଇ ଭଉଣୀଙ୍କର। ଏହି ରମଜାନରେ ଗ୍ରାମବାସୀ ମିଶି ଶୌଚାଳୟ ତିଆରି କରିବାର ନିଷ୍ପତ୍ତି ନେଲେ। ବ୍ୟକ୍ତିଗତ ଶୌଚାଳୟର ନିର୍ମାଣ ପାଇଁ ତ ସରକାରଙ୍କ ତରଫରୁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି, ତେଣୁ ସେମାନଙ୍କୁ ପ୍ରାୟ 17 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଗଲା। ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହେବ ଏବଂ ଖୁସି ମଧ୍ୟ ଲାଗିବ। ରମଜାନର ଏହି ପବିତ୍ର ମାସରେ ସେଠାକାର ଆମର ସମସ୍ତ ମୁସଲମାନ ଭାଇ ଭଉଣୀ ସେହି 17 ଲକ୍ଷ ଟଙ୍କା ସରକାରଙ୍କୁ ଫେରାଇଦେଲେ ଏବଂ କହିଲେ ଯେ ଆମେ ଆମ ଶୌଚାଳୟ ଆମ ପରିଶ୍ରମରେ ଆମ ଟଙ୍କାରେ ତିଆରି କରିବୁ। ଏହି 17 ଲକ୍ଷ ଟଙ୍କା ଆପଣ ଗାଁର ଅନ୍ୟାନ୍ୟ ସୁବିଧା ପାଇଁ ଖର୍ଚ୍ଚ କରନ୍ତୁ। ରମଜାନର ଏହି ପବିତ୍ର ଅବସରକୁ ସମାଜ ମଙ୍ଗଳର ଅବସରରେ ପରିଣତ କରିଦେଇଥିବାରୁ ମୁଁ ମୁବାରକପୁରର ସମସ୍ତ ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଉଛି। ସେମାନଙ୍କ ପ୍ରତ୍ୟେକ କଥା ଖୁବ୍ ପ୍ରେରଣାଦାୟକ। ସବୁଠାରୁ ବଡ଼ କଥା ହେଲା ଯେ ସେମାନେ ମୁବାରକପୁରକୁ ଖୋଲାରେ ଶୌଚମୁକ୍ତ କରିଦେଲେ। ଆମେ ଜାଣିଛୁ ଯେ ଆମ ଦେଶର 3ଟି ରାଜ୍ୟ, ସିକିମ୍, ହିମାଚଳ ପ୍ରଦେଶ ଏବଂ କେରଳ, ଆଗରୁ ଖୋଲାରେ ଶୌଚମୁକ୍ତ ଘୋଷିତ ହୋଇସାରିଛନ୍ତି। ଚଳିତ ସପ୍ତାହରେ ଉତ୍ତରାଖଣ୍ଡ ଏବଂ ହରିୟାଣା ମଧ୍ୟ ODF ଘୋଷିତ ହେଲେ ଏହି କାର୍ଯ୍ୟ ପରିପୂର୍ଣ୍ଣ କରିଥିବାରୁ। ମୁଁ ଏହି 5ଟି ରାଜ୍ୟର ପ୍ରଶାସନ, ଶାସନ ଏବଂ ଜନତା ଜନାର୍ଦ୍ଦନଙ୍କ ପ୍ରତି ବିଶେଷ ଭାବରେ କୃତଜ୍ଞତା ପ୍ରକାଶ କରୁଛି। ଆମେ ଭଲ ଭାବେ ଜାଣୁ ଯେ ବ୍ୟକ୍ତିର ଜୀବନରେ, ସମାଜର ଜୀବନରେ କିଛି ଭଲ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼େ। ଯଦି ଆମ ହ୍ୟାଣ୍ଡରାଇଟିଂ ଖରାପ, ତାହେଲେ ତାକୁ ସୁଧାରିବା ପାଇଁ ଦୀର୍ଘଦିନ ଧରି ଖୁବ୍ ସତର୍କତାର ସହିତ ଚେଷ୍ଟା କରିବାକୁ ପଡ଼େ। ପରିଶ୍ରମ ଦ୍ୱାରା ହିଁ ଶରୀର ଏବଂ ମନର ଅଭ୍ୟାସରେ ପରିବର୍ତ୍ତନ ହୁଏ। ସ୍ୱଚ୍ଛତାର ବିଷୟ ମଧ୍ୟ ଠିକ୍ ଏହିଭଳି। ଏଭଳି ବଦଭ୍ୟାସ ଆମର ସ୍ୱଭାବର ଅଂଶ ପାଲଟିଯାଇଛି, ଆମର ଅଭ୍ୟାସରେ ପରିଣତ ହୋଇଯାଇଛି। ଏଥିରୁ ମୁକ୍ତ ହେବା ପାଇଁ ଆମକୁ ଅନବରତ ଭାବେ ଚେଷ୍ଟା କରିବାକୁ ପଡ଼ିବ, ପ୍ରତ୍ୟେକଙ୍କର ଧ୍ୟାନ ଆକର୍ଷଣ କରିବାକୁ ପଡ଼ିବ, ଭଲ ପ୍ରେରଣାଦାୟୀ ଘଟଣାଗୁଡ଼ିକୁ ବାରମ୍ବାର ମନେ ପକାଇବାକୁ ପଡ଼ିବ। ମୋତେ ଖୁସି ଲାଗୁଛି ଯେ ସ୍ୱଚ୍ଛତା ଆଜି କେବଳ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନି, ଏହା ସମାଜର ଜନସାଧାରଣଙ୍କର ଗୋଟିଏ ଆନ୍ଦୋଳନ ହୋଇଚାଲିଛି। ପ୍ରଶାସନରେ ବସିଥିବା ଲୋକେ ଯେତେବେଳେ ଜନସହଯୋଗ ଦ୍ୱାରା ଏହି କାର୍ଯ୍ୟକୁ ଆଗେଇ ନେଉଛନ୍ତି, ସେତେବେଳେ ଏହାର ଶକ୍ତି କେତେ କ'ଣ ବୃଦ୍ଧି ପାଉଛି। ବିଗତ ଦିନରେ ଗୋଟିଏ ଖୁବ୍ ଉତ୍ତମ ଘଟଣା ମୋ ଦୃଷ୍ଟିକୁ ଆସିଲା, ଯାହା ମୁଁ ଆପଣମାନଙ୍କ ଆଗରେ ନିଶ୍ଚୟ କହିବାକୁ ଚାହିଁବି। ଏହା ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର ଘଟଣା। ସେଠାକାର ପ୍ରଶାସନ ଜନସହଯୋଗରେ ଗୋଟିଏ ଖୁବ୍ ବଡ଼ କାମ ହାତକୁ ନେଲେ। ମାର୍ଚ୍ଚ 10 ସକାଳ 6 ମାର୍ଚ୍ଚ 14 ସକାଳ 10 ପର୍ଯ୍ୟନ୍ତ 100 ଘଣ୍ଟାର ନନ୍ଷ୍ଟପ୍ ଅଭିଯାନ। ହେଲେ ଲକ୍ଷ୍ୟ କ'ଣ ଥିଲା? 100 ଘଣ୍ଟାରେ 71 ଗ୍ରାମ ପଞ୍ଚାୟତରେ 10,000 ବ୍ୟକ୍ତିଗତ ଶୌଚାଳୟର ନିର୍ମାଣ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ଜାଣି ଖୁସି ହୋଇଯିବେ ଯେ ଜନତା ଜନାର୍ଦ୍ଦନ ଏବଂ ପ୍ରଶାସନ ମିଶି 100 ଘଣ୍ଟାରେ 10,000 ଶୌଚାଳୟ ନିର୍ମାଣର କାମ ସଫଳତାର ସହ ଶେଷ କରିଦେଲେ। 71 ଗାଁ ODF ହୋଇଗଲା। ମୁଁ ଶାସନରେ ଥିବା ଲୋକଙ୍କୁ, ସରକାରୀ ଅଧିକାରୀମାନଙ୍କୁ ଏବଂ ବିଜୟନଗରମ୍ ଜିଲ୍ଲାର ସେହି ଗ୍ରାମଗୁଡ଼ିକର ନାଗରିକମାନଙ୍କୁ ନିଜ ପରିଶ୍ରମର ପରାକାଷ୍ଠା ପ୍ରଦର୍ଶନ କରି ଗୋଟିଏ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଥିବାରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ଆଜିକାଲି ମନ୍ କି ବାତ୍ ପାଇଁ ଜନତା ଜନାର୍ଦ୍ଦନଙ୍କ ତରଫରୁ ନିରନ୍ତର ଭାବେ ମୋ ପାଖକୁ ପ୍ରସ୍ତାବ ମନ ଆସୁଛି। ନରେନ୍ଦ୍ର ମୋଦି ଆପ୍ରେ ଆସୁଛି, MyGov.inରେ ଆସୁଛି, ଚିଠିରେ ଆସୁଛି, ଆକାଶବାଣୀ ମାଧ୍ୟମରେ ଆସୁଛି। ଶ୍ରୀଯୁକ୍ତ ପ୍ରକାଶ ତ୍ରିପାଠୀ ଇମର୍ଜେନ୍ସିକୁ ମନେ ପକାଇ ଲେଖିଛନ୍ତି ଯେ ଜୁନ୍ 25 ଗଣତନ୍ତ୍ରର ଇତିହାସରେ ଗୋଟିଏ କଳା ଦିନ। ପ୍ରକାଶ ତ୍ରିପାଠୀଜୀଙ୍କର ଗଣତନ୍ତ୍ର ପ୍ରତି ଏହି ସଚେତନତା ପ୍ରଶଂସନୀୟ। ଗଣତନ୍ତ୍ର କେବଳ ଗୋଟିଏ ବ୍ୟବସ୍ଥା ନୁହେଁ, ଏହା ଗୋଟିଏ ସଂସ୍କାର। ଏଟର୍ନାଲ୍ ଭିଜିଲାନ୍ସ ଇଜ୍ ଦି ପ୍ରାଇସ୍ ଅଫ୍ ଲିବର୍ଟି। ଗଣତନ୍ତ୍ର ପ୍ରତି ନିତ୍ୟ ସଚେତନତା ଜରୁରୀ। ତେଣୁ ଗଣତନ୍ତ୍ରକୁ ଆଘାତ କରୁଥିବା କଥାଗୁଡ଼ିକୁ ମଧ୍ୟ ମନେ ପକାଇ ଗଣତନ୍ତ୍ରର ଭଲ ଦିଗ ପ୍ରତି ଅଗ୍ରସର ହେବାକୁ ହୋଇଥାଏ। 1975 ଜୁନ୍ 25 ଏଭଳି ଏକ କାଳରାତ୍ରି ଥିଲା ଯାହାକୁ କୌଣସି ଗଣତନ୍ତ୍ର ପ୍ରେମୀ ଭୁଲିପାରିବେନି, କୌଣସି ଭାରତବାସୀ ଭୁଲିପାରିବେନି। ଦେଶକୁ ଏକ ପ୍ରକାର ଜେଲଖାନାରେ ପରିବର୍ତ୍ତିତ କରିଦିଆଯାଇଥିଲା, ବିରୋଧୀ ସ୍ୱରକୁ ଦମନ କରିଦିଆଯାଇଥିଲା। ଜୟପ୍ରକାଶ ନାରାୟଣଙ୍କର ସମେତ ଦେଶର ଗଣ୍ୟମାନ୍ୟ ନେତାମାନଙ୍କୁ ଜେଲରେ ବନ୍ଦୀ କରିଦିଆଯାଇଥିଲା। ନ୍ୟାୟ ବ୍ୟବସ୍ଥା ମଧ୍ୟ ସେହି ଜରୁରୀକାଳୀନ ପରିସ୍ଥିତିର ଭୟଙ୍କର ରୂପର ଛାୟାରୁ ରକ୍ଷା ପାଇପାରିନଥିଲା। ସମ୍ବାଦପତ୍ରଗୁଡ଼ିକୁ ତ ସମ୍ପୂର୍ଣ୍ଣ ରୂପେ ବେକାର କରିଦିଆଯାଇଥିଲା। ଆଜିର ଗଣମାଧ୍ୟମର ଛାତ୍ରଛାତ୍ରୀ, ଗଣତନ୍ତ୍ରରେ କାର୍ଯ୍ୟ କରୁଥିବା ଲୋକ ସେହି କଳା ସମୟକୁ ବାରମ୍ବାର ମନେ ପକାଇ ଗଣତନ୍ତ୍ର ପ୍ରତି ସଚେତନତା ବୃଦ୍ଧି କରିବାକୁ ଅନବରତ ଭାବେ ଚେଷ୍ଟା ଚଳାଇ ଆସିଛନ୍ତି ଏବଂ ଆଗକୁ କରିଚାଲିବା ଉଚିତ। ସେତେବେଳେ ଅଟଳ ବିହାରୀ ବାଜପେୟୀଜୀ ମଧ୍ୟ ଜେଲରେ ଥିଲେ। ଜରୁରୀକାଳୀନ ପରିସ୍ଥିତି ଜାରି ହେବାର 1 ପୂର୍ତ୍ତି ବେଳେ ଅଟଳଜୀ ଗୋଟିଏ କବିତା ଲେଖିଥିଲେ ଏବଂ ନିଜର ସେହି କବିତାରେ ସେ ସମୟର ମନର ସ୍ଥିତି ବର୍ଣ୍ଣନା କରିଛନ୍ତି। ଦେହ ଜାଳିଦିଏ ଜ୍ୟେଷ୍ଠ ମାସ, ଶରତର ଜହ୍ନ ଦିଶେ ହତାଶ। ଦେହ ଜାଳିଦିଏ ଜ୍ୟେଷ୍ଠ ମାସ, ଶରତର ଜହ୍ନ ଦିଶେ ହତାଶ। କୋହ ଭରା ଶ୍ରାବଣର ଅନ୍ତର୍ମନ ଭିଜିଗଲା, ଗୋଟିଏ ବରଷ ବିତିଗଲା, ଗୋଟିଏ ବରଷ ବିତିଗଲା। ସଂସାର ତେଣେ ବନ୍ଦୀ କାରାଗାରେ, ବିହଙ୍ଗ ପ୍ରାଣ ବିକଳ ଝୁରେ। ସଂସାର ତେଣେ ବନ୍ଦୀ କାରାଗାରେ, ବିହଙ୍ଗ ପ୍ରାଣ ବିକଳ ଝୁରେ। ଧରାପୃଷ୍ଠରୁ ଗଗନକୁ ମୁକ୍ତି ଗୀତ ଗୁଞ୍ଜରିତ ହେଲା, ଗୋଟିଏ ବରଷ ବିତିଗଲା, ଗୋଟିଏ ବରଷ ବିତିଗଲା। ବାଟ ଚାହିଁ ରହି ଥିବା ନୟନ, ଗଣୁଥାନ୍ତି ବାକି ଦିନ କ୍ଷଣ। ବାଟ ଚାହିଁ ରହି ଥିବା ନୟନ, ଗଣୁଥାନ୍ତି ବାକି ଦିନ କ୍ଷଣ। ଚାହିଁ ରହିଥାନ୍ତି ଫେରିବା ବାଟକୁ, ମନର ମଣିଷ ଯିଏ ଗଲା, ଗୋଟିଏ ବରଷ ବିତିଗଲା, ଗୋଟିଏ ବରଷ ବିତିଗଲା। ଗଣତନ୍ତ୍ର ପ୍ରେମୀମାନେ ବହୁତ ସଂଗ୍ରାମ କଲେ। ଭାରତ ଭଳି ଦେଶ, ଏତେ ବିଶାଳ ଦେଶ, ଯେତେବେଳେ ବି ସୁଯୋଗ ମିଳିଲା, ସେତେବେଳେ ଭାରତର ଜନଜନଙ୍କର ଶିରା ପ୍ରଶିରରେ ଗଣତନ୍ତ୍ର କିଭଳି ପରିବ୍ୟାପ୍ତ, ନିର୍ବାଚନ ମାଧ୍ୟମରେ ସେମାନେ ସେହି ଶକ୍ତିକୁ ପ୍ରଦର୍ଶନ କରିଛନ୍ତି। ଜନଜନଙ୍କ ଶିରା ପ୍ରଶିରାରେ ପରିବ୍ୟାପ୍ତ ଗଣତନ୍ତ୍ରର ଏହି ଭାବନା ଆମର ଅମର ପରମ୍ପରା। ଏହି ପରମ୍ପରାକୁ ଆମକୁ ଆହୁରି ସଶକ୍ତ କରିବାକୁ ହେବ। ମୋର ପ୍ରିୟ ଦେଶବାସୀଗଣ, ପ୍ରତ୍ୟେକ ଭାରତୀୟ ଆଜି ବିଶ୍ୱରେ ମୁଣ୍ଡ ଟେକି ଗର୍ବ ଅନୁଭବ କରୁଛି। 21 ଜୁନ୍ 2017 ସମ୍ପୂର୍ଣ୍ଣ ବିଶ୍ୱ ଯୋଗମୟ ହୋଇଗଲା। ପାଣିରୁ ପର୍ବତ ଯାଏଁ ଲୋକେ ସକାଳେ ସକାଳେ ସୂର୍ଯ୍ୟ କିରଣର ସ୍ୱାଗତ ଯୋଗ ମାଧ୍ୟମରେ କରିଥିଲେ। କେଉଁ ଭାରତୀୟ ବା ଏଥିରେ ଗର୍ବିତ ନ ହେବ? ଏକଥା ନୁହେଁ ଯେ ଆଗରୁ ଯୋଗ ହେଉନଥିଲା, କିନ୍ତୁ ଆଜି ଯେତେବେଳେ ଯୋଗ ସୂତ୍ରରେ ବନ୍ଧା ହୋଇଯାଇଛୁ, ଯୋଗ ବିଶ୍ୱକୁ ଯୋଡ଼ିବାର କାରଣ ପାଲଟି ଯାଇଛି। ପ୍ରାୟତଃ ବିଶ୍ୱର ସମସ୍ତ ଦେଶ ଯୋଗର ଏହି ଅବସରକୁ ନିଜର ଅବସରରେ ପରିଣତ କରିଦେଲେ। ଚୀନରେ ଦି ଗ୍ରେଟ୍ ୱାଲ୍ ଅଫ୍ ଚାଇନା ଉପରେ ଲୋକ ଯୋଗାଭ୍ୟାସ କଲେ, ତ ପେରୁରେ ୱାର୍ଲଡ ହେରିଟେଜ୍ ସାଇଟ୍ ମାଚୁ ପିଚୁରେ ସମୁଦ୍ର ପତନର 2400 ମିଟର ଉର୍ଦ୍ଧ୍ୱରେ ଲୋକେ ଯୋଗାଭ୍ୟାସ କଲେ। ଫ୍ରାନ୍ସରେ ଆଇଫିଲ୍ ଟାୱାର ପାଦଦେଶରେ ଲୋକେ ଯୋଗାଭ୍ୟାସ କଲେ। UAEରେ ଆବୁଧାବିରେ 4000ରୁ ଅଧିକ ଲୋକ ମିଳିତ ଭାବରେ ଯୋଗାଭ୍ୟାସ କଲେ। ଆଫଗାନିସ୍ତାନର ହେରାତରେ ଇଣ୍ଡିଆ ଆଫଗାନ ଫ୍ରେଣ୍ଡସିପ୍ ଡ୍ୟାମ୍ ସଲମା ବନ୍ଧ ଉପରେ ଯୋଗାଭ୍ୟାସ କରି ଭାରତର ବନ୍ଧୁତ୍ୱକୁ ଗୋଟିଏ ନୂଆ ରୂପ ପ୍ରଦାନ କଲେ। ସିଙ୍ଗାପୁର ଭଳି ଛୋଟ ସ୍ଥାନରେ 70ଟି ଜାଗାରେ କାର୍ଯ୍ୟକ୍ରମ ଆୟୋଜିତ ହେଲା ଏବଂ ସେମାନେ ଗୋଟିଏ ସପ୍ତାହବ୍ୟାପୀ ଅଭିଯାନ ଚଳାଇଛନ୍ତି। ମିଳିତ ଜାତିସଂଘ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ 10ଟି ଡାକଟିକସ ଜାରି କରିଛନ୍ତି। ମିଳିତ ଜାତିସଂଘର ମୁଖ୍ୟାଳୟରେ ଯୋଗ ସେସନ୍ ୱିଥ୍ ଯୋଗ ମାଷ୍ଟରର ଆୟୋଜନ କରାଗଲା। ମିଳିତ ଜାତିସଂଘର କର୍ମଚାରୀମାନେ, ବିଶ୍ୱର କୂଟନୀତିଜ୍ଞ ପ୍ରତ୍ୟେକ ଏଥିରେ ସାମିଲ ହେଲେ। ଏଥର ପୁଣି ଥରେ ଯୋଗ ବିଶ୍ୱରେ ରେକର୍ଡ ସୃଷ୍ଟି କରିବାରେ ସହାୟକ ହୋଇଛି। ଗୁଜରାଟର ଅହମ୍ମଦାବାଦରେ ପ୍ରାୟ 55,000 ଲୋକ ଏକସଙ୍ଗେ ଯୋଗ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମୋତେ ମଧ୍ୟ ଲକ୍ଷ୍ନୌରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା, କିନ୍ତୁ ପ୍ରଥମ ଥର ମୋତେ ବର୍ଷାରେ ଯୋଗ କରିବାର ସୌଭାଗ୍ୟ ମିଳିଲା। ଆମର ସୈନିକମାନେ ଯେଉଁଠି ତାପମାତ୍ରା -20, 25, 40 ଡିଗ୍ରୀ ହୋଇଥାଏ, ସେହି ସିଆଚିନ୍ରେ ମଧ୍ୟ ଯୋଗାଭ୍ୟାସ କଲେ। ଆମର ଆର୍ମଡ୍ ଫୋର୍ସେସ୍ ହୁଅନ୍ତୁ, BSF ହୁଅନ୍ତୁ, ITBP ହୁଅନ୍ତୁ, CRPF ହୁଅନ୍ତୁ, CISF ହୁଅନ୍ତୁ, ପ୍ରତ୍ୟେକ ନିଜର ଡ୍ୟୁଟି ସହ ଯୋଗକୁ ନିଜର ଏକ ଅଂଶ କରିଦେଇଛନ୍ତି। ଏହି ଯୋଗ ଦିବସ ଉପଲକ୍ଷେ ମୁଁ କହିଥିଲି ଯେ 3 ପିଢ଼ି, କାରଣ ଏହା ତୃତୀୟ ଆନ୍ତର୍ଜାତିକ ଯୋଗ ଦିବସ ଥିଲା। ସେଥିପାଇଁ ମୁଁ କହିଥିଲି ଯେ ପରିବାରର 3 ପିଢ଼ି ଏକାଠି ଯୋଗ କରୁଥିବା ଫଟୋ ସେୟାର କରନ୍ତୁ। କିଛି TV ଚ୍ୟାନେଲ ମଧ୍ୟ ଏକଥାକୁ ଆଗକୁ ବଢ଼ାଇଥିଲେ। ଏଥିରେ ମୋତେ ଅନେକ ଫଟୋ ମିଳିଲା, ସେଥିରୁ କିଛି ବଛା ବଛା ଫଟୋ ନରେନ୍ଦ୍ର ମୋଦି ଆପ୍ରେ ସଂଗ୍ରହ କରି ରଖାଯାଇଛି। ସମଗ୍ର ବିଶ୍ୱରେ ଯୋଗ ବିଷୟରେ ଯେତିକି ଆଲୋଚନା, ସେଥିରୁ କିଛି ଭଲ କଥା ଆଗକୁ ଆସୁଛି ଯେ ଯୋଗ ଦ୍ୱାରା ଆଜିର ହେଲ୍ଥ କନସିୟସ୍ ସୋସାଇଟି ଏବେ ଫିଟନେସ୍ରୁ ୱେଲନେସ୍ ଦିଗକୁ ପାଦ ବଢ଼ାଉଛି। ଫିଟନେସ୍ର ଗୁରୁତ୍ୱ ତ ନିଶ୍ଚୟ ରହିଛି, କିନ୍ତୁ ୱେଲନେସ୍ ପାଇଁ ଯୋଗ ଉତ୍ତମ ମାର୍ଗ।
ରେସ୍ପେକ୍ଟେଡ୍ ପ୍ରାଇମ୍ ମିନିଷ୍ଟର ସାର୍, ଅହମ୍ମଦାବାଦ ଗୁଜରାଟରୁ ମୁଁ ଡକ୍ଟର ଅନିଲ ସୋନାରା କହୁଛି। ସାର୍, ମୋର ଗୋଟିଏ ପ୍ରଶ୍ନ ଅଛି। ନିକଟରେ କେରଳରେ ଆପଣ କହିଥିଲେ ଯେ ବିଭିନ୍ନ ସ୍ଥାନରେ ଉପହାର ସ୍ୱରୂପ ଆମେ ଯେଉଁ ଫୁଲତୋଳା ଦେଉଛୁ, ତା ବଦଳରେ ଆମେ ଭଲ ବହିଟିଏ ଦେଲେ ଠିକ୍ ହୁଅନ୍ତା। ଆପଣ ଗୁଜରାଟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, କିନ୍ତୁ ସାର୍, ଆଜିକାଲି ଆଉ ସେମିତି ଦେଖିବାକୁ ମିଳୁନି। ଆମେ କ'ଣ ଏ ଦିଗରେ କିଛି କରିପାରିବାନି ଯାହାଫଳରେ ସାରା ଦେଶରେ ଏହାର ପ୍ରଚଳନ ହୋଇପାରନ୍ତା?
କିଛିଦିନ ତଳେ ମୋତେ ମୋର ଏକ ଅତି ପ୍ରିୟ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିଲା। କେରଳରେ ଗତ କିଛି ବର୍ଷ ହେଲା ଗୋଟିଏ ଭଲ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମ PN ପାନିକର ପ୍ରତିଷ୍ଠାନ ଦ୍ୱାରା ଚାଲିଛି। ଲୋକମାନଙ୍କ ମଧ୍ୟରେ ବହି ପଢ଼ିବାର ଅଭ୍ୟାସ ବଢ଼ାଇବା ତଥା ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରିଡିଂ ଡେ, ରିଡିଂ ମନ୍ଥ ବା ପଠନ ଦିବସ, ପଠନ ମାସ ପାଳନ କରାଯାଉଛି। ମୋତେ ତାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯିବାକୁ ସୁଯୋଗ ମିଳିଥିଲା, ଆଉ ମୋତେ ସେଠି କୁହାଗଲା ଯେ ଆମେ ଫୁଲତୋଡ଼ା ନୁହେଁ, ପୁସ୍ତକ ଦେଉଛୁ। ମୋତେ ଭଲ ଲାଗିଲା, ଯେଉଁ କଥା ମୋ ମନରୁ ଉଭେଇ ଯାଇଥିଲା ଏବେ ମୋର ପୁଣି ମନେ ପଡ଼ିଗଲା। କାରଣ ଯେତେବେଳେ ମୁଁ ଗୁଜରାଟରେ ଥିଲି, ସେତେବେଳେ ଆମେ ଗୋଟିଏ ପରମ୍ପରା ସୃଷ୍ଟି କରିଥିଲୁ ଯେ ଆମେ ଫୁଲତୋଡ଼ା ବଦଳରେ ବହିଟିଏ କିମ୍ବା ରୁମାଲଟିଏ ଦେଇ ସ୍ୱାଗତ କରିବା। ସେ ମଧ୍ୟ ଖଦିର ରୁମାଲ ହୋଇଥିବ, ଯାହାଦ୍ୱାରା ଖଦି ବ୍ୟବସାୟୀକୁ ପ୍ରୋତ୍ସାହନ ମିଳିବ। ଯେପର୍ଯ୍ୟନ୍ତ ମୁଁ ଗୁଜରାଟରେ ଥିଲି, ସେ ପର୍ଯ୍ୟନ୍ତ ଏହା ଆମ୍ଭମାନଙ୍କର ଆଦତ ହୋଇଯାଇଥିଲା, କିନ୍ତୁ ଏଠିକି ଆସିବା ପରେ ମୋର ସେ ଅଭ୍ୟାସ ଛାଡ଼ି ଯାଇଥିଲା। କିନ୍ତୁ କେରଳ ଗଲା ପରେ ସେ ଅଭ୍ୟାସ ପୁଣି ଥରେ ଜାଗ୍ରତ ହୋଇଗଲା, ଆଉ ଏବେ ତ ପୁଣି ସରକାରୀ ସ୍ତରରେ ସୂଚନା ଦେବା ଆରମ୍ଭ କରିଛି। ଆମେ ବି ଧୀରେ ଧୀରେ ଅଭ୍ୟାସ କରିପାରିବା। ଫୁଲତୋଡ଼ାର ଆୟୁଷ ବହୁତ କମ୍, ଥରେ ହାତରେ ନେଲେ ଆଉ ପୁଣି ତାକୁ ସେଇଠି ପକାଇଦେଲେ। କିନ୍ତୁ ଯଦି ବହିଟିଏ ଦିଆଯାଏ ତେବେ ସେ ଘରର ବା ପରିବାରର ଅଙ୍ଗ ହୋଇ ରହିଯାଏ। ଖଦିର ରୁମାଲଟିଏ ଦେଇ ଯଦି ସ୍ୱାଗତ କରାଯାଏ ତେବେ ପ୍ରକାରାନ୍ତରେ କେତେ ଗରିବ ଲୋକଙ୍କୁ ମଧ୍ୟ ସାହାଯ୍ୟ ମିଳିବ, ଖର୍ଚ୍ଚ ବି କମ୍ ହେବ, ଆଉ ଜିନିଷର ପ୍ରକୃତ ଉପଯୋଗ ବି ହୋଇପାରିବ। ମୁଁ ଯେତେବେଳେ ଏକଥା କହୁଛି ତ ଏହି ଜିନିଷର ଏକ ଐତିହାସିକ ମହତ୍ତ୍ୱ ଆସିଯାଉଛି। ମୁଁ ଗତବର୍ଷ ଯେତେବେଳେ ୟୁକେ ଯାଇଥିଲି, ବ୍ରିଟେନର ରାଣୀ ଏଲିଜାବେଥ୍ ମୋତେ ଭୋଜନ ପାଇଁ ଆମନ୍ତ୍ରିତ କରିଥିଲେ। ଗୋଟିଏ ମାତୃସୁଲଭ ବାତାବରଣ ଥିଲା, ଅତି ଆଦରର ସହିତ ସେ ଭୋଜନ କରାଇଲେ। ତାପରେ ସେ ଅତ୍ୟନ୍ତ ଭାବପ୍ରବଣ ସ୍ୱରରେ ଏବଂ ଅତି ଆଦର ଭାବରେ ଖଦିରେ ବୁଣା ହୋଇଥିବା ଗୋଟିଏ ଛୋଟ ରୁମାଲ ମୋତେ ଦେଖାଇଲେ। ତାଙ୍କ ଆଖିରେ ଚମକ ଥିଲା। ରୁମାଲଟି ଦେଖାଇ ସେ ମୋତେ କହିଲେ ଯେ ଯେତେବେଳେ ତାଙ୍କର ବିବାହର ହୋଇଥିଲା, ମହାତ୍ମା ଗାନ୍ଧୀ ବିବାହର ଶୁଭକାମନା ସହ ତାଙ୍କୁ ଏହି ଖଦି ରୁମାଲଟି ଉପହାର ଦେଇଥିଲେ। କେତେ ବର୍ଷ ହୋଇଗଲାଣି, କିନ୍ତୁ ମହାରାଣୀ ଏଲିଜାବେଥ୍ ଗାନ୍ଧିଜୀଙ୍କଠାରୁ ପାଇଥିବା ସେହି ରୁମାଲଟିକୁ ସାଇତି ରଖିଛନ୍ତି। ଆଉ ମୁଁ ଯେତେବେଳେ ଗଲି, ବଡ଼ ଆନନ୍ଦର ସହିତ ମୋତେ ସେ ଦେଖାଇଲେ। ମୁଁ ଯେତେବେଳେ ତାଙ୍କୁ ଦେଖୁଥିଲି, ସେ ମୋତେ ରୁମାଲଟିକୁ ଛୁଇଁ କରି ଦେଖାଇବାର ଆଗ୍ରହ ପ୍ରକାଶ କଲେ। ମହାତ୍ମା ଗାନ୍ଧୀଙ୍କର ଏହି ଛୋଟିଆ ଉପହାରଟି ତାଙ୍କ ଜୀବନର ଗୋଟିଏ ଅଙ୍ଗ ହୋଇଗଲା, ତାଙ୍କ ଜୀବନ ଇତିହାସର ଏକ ସ୍ମୃତି ହୋଇ ରହିଗଲା। ମୁଁ ଜାଣେ ଯେ ପ୍ରଚଳିତ ଅଭ୍ୟାସ ରାତାରାତି ବଦଳି ପାରିବନି, ଆଉ ଯେତେବେଳେ ପରମ୍ପରାଟିଏ ବଦଳାଇବାର କଥା ହୁଏ ସେତେବେଳେ ସମାଲୋଚନାର ଶିକାର ହେବାକୁ ପଡ଼େ। ଏବେ ମୁଁ ତ ଏକଥା କହିପାରିବିନି ଯେ ମୁଁ ଯେଉଁଠିକି ଯିବି ଯଦି କେହି ଫୁଲତୋଡ଼ାଟିଏ ଦେଲା ତାକୁ ଗ୍ରହଣ କରିବିନି ବୋଲି, ଫୁଲତୋଡ଼ା ନେବାକୁ ତାକୁ ମନା କରିଦେବି, ଏକଥା ତ ମୁଁ କରିପାରିବିନି। କିନ୍ତୁ ସମାଲୋଚନା ହେଲେ ମଧ୍ୟ ଏ ବିଷୟରେ ଚର୍ଚ୍ଚା ଜାରି ରହିଲେ ଧୀରେ ଧୀରେ ପରିବର୍ତ୍ତନ ବି ହେବ। ମୋର ପ୍ରିୟ ଦେଶବାସୀଗଣ, ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୋର ଅନେକ କାମ ଥାଏ, ଫାଇଲର ଗଦା ଭିତରେ ବୁଡ଼ି ରହିବାକୁ ପଡ଼େ। କିନ୍ତୁ ମୁଁ ଗୋଟିଏ ଅଭ୍ୟାସ ସୃଷ୍ଟି କରିଛି, ମୋ ପାଖକୁ ଯେତେ ଚିଠି ଆସେ ତା ଭିତରୁ ପ୍ରତିଦିନ କିଛି ଚିଠି ମୁଁ ପଢ଼େ। ଫଳସ୍ୱରୂପ ମୋତେ ସାଧାରଣ ଜନତାଙ୍କ ସହ ସମ୍ପୃକ୍ତ ହେବାର ଅବସର ମିଳେ। ବିଭିନ୍ନ ପ୍ରକାରର ଚିଠି ଆସେ, ଭିନ୍ନ ଭିନ୍ନ ପ୍ରକାରର ଲୋକମାନେ ଚିଠି ଲେଖନ୍ତି। ଏହି କେତେଦିନ ତଳେ ମୋତେ ଏଭଳି ଏକ ଚିଠି ମିଳିଲା, ମୁଁ ଭାବୁଛି ମୋର ସେଇଟା ଆପଣମାନଙ୍କୁ ଜଣାଇ ଦେବା ଉଚିତ। ସୁଦୂର ଦକ୍ଷିଣରେ ତାମିଲନାଡ଼ୁ ରାଜ୍ୟ ମଦୁରାଇର ଜଣେ ଗୃହିଣୀ ଅରୁଲ ମୋଝି ସର୍ବଣନ୍, ସେ ମୋତେ ଗୋଟିଏ ଚିଠି ଲେଖିଲେ। ଚିଠିଟି କ'ଣ ଥିଲା? ସେ ମୋତେ ଲେଖିଥିଲେ ଯେ ମୁଁ ପରିବାରରେ ପିଲାମାନଙ୍କ ପାଠପଢ଼ା ପ୍ରତି ଧ୍ୟାନ ଦେବା ସଙ୍ଗେ ସଙ୍ଗେ କିଛି ନା କିଛି ଇକୋନୋମିକ୍ ଆକ୍ଟିଭିଟି କରିବାକୁ ଭାବିଲି, ଯାହାଫଳରେ ପରିବାରକୁ କିଛି କିଛି ଆର୍ଥିକ ସାହାଯ୍ୟ ହୋଇପାରିବ। ମୁଁ ମୁଦ୍ରା ଯୋଜନାରେ ବ୍ୟାଙ୍କରୁ କିଛି ଟଙ୍କା ନେଲି ଏବଂ ବଜାରରୁ କିଛି ଜିନିଷ କିଣି ସପ୍ଲାଇ ଦିଗରେ କାମ ଆରମ୍ଭ କଲି। ଏହି ଭିତରେ ମୁଁ ଜାଣିଲି ଯେ ଭାରତ ସରକାର ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲେସ୍ ନାମରେ ଯୋଜନାଟିଏ ଆରମ୍ଭ କରିଛନ୍ତି। ଏଇଟା କ'ଣ ଜାଣିବାକୁ ମୁଁ ଚେଷ୍ଟା କଲି, କିଛି ଲୋକଙ୍କୁ ବି ପଚାରିଲି। ତାପରେ ମୁଁ ନିଜକୁ ସେଥିରେ ପଞ୍ଜୀକୃତ ବା ରେଜିଷ୍ଟର୍ଡ କରିନେଲି। ମୁଁ ଦେଶବାସୀମାନଙ୍କୁ କହିବାକୁ ଚାହେଁ ଯେ ଆପଣଙ୍କୁ ଯଦି ସୁବିଧା ମିଳେ ତେବେ ଆପଣ ଇଣ୍ଟରନେଟ୍ରେ ଇଜେମ୍ ଦେଖନ୍ତୁ, ଗୋଟିଏ ନୂଆ ପ୍ରକାରର ବ୍ୟବସ୍ଥା। ଯିଏ ବି ସରକାରଙ୍କୁ କୌଣସି ଜିନିଷ ସପ୍ଲାଇ କରିବାକୁ ଚାହାନ୍ତି, ବିଜୁଳି ବଲ୍ବ ବିକିବାକୁ ଚାହାନ୍ତି, ଡଷ୍ଟବିନ୍ ପଠାଇବାକୁ ଚାହାନ୍ତି, ଝାଡ଼ୁ ଚେୟାର ଟେବୁଲ ଆଦି ସପ୍ଲାଇ କରିବାକୁ ଚାହାନ୍ତି, ସେଥିରେ ନିଜ ନାମ ପଞ୍ଜୀକୃତ କରିପାରନ୍ତି। କେଉଁ କ୍ୱାଲିଟିର ମାଲ ସେ କେତେ ଦାମରେ ଦେଇପାରିବେ ସେଗୁଡ଼ିକ ସେଥିରେ ଉଲ୍ଲେଖ କରି ରଖିବେ। ସରକାରୀ ବିଭାଗଗୁଡ଼ିକ ପାଇଁ ଏହି ସାଇଟ୍ ଇଜେମ୍ ଦେଖିବା ବାଧ୍ୟତାମୂଳକ ଅଟେ। ସେମାନେ ଦେଖିବେ ଯେ ଗୁଣବତ୍ତା ଠିକ୍ ଥାଇ କେଉଁ ସପ୍ଲାୟର କେଉଁ ଜିନିଷ ଶସ୍ତାରେ ଦେଇପାରୁଛି, ତାକୁ ସପ୍ଲାଏ ପାଇଁ ଅର୍ଡ଼ର ଦେବାକୁ ହେବ। ଏଥିଯୋଗୁଁ ଦଲାଲି ଶେଷ ହୋଇଯିବ ଆଉ ପାରଦର୍ଶିତା ଆସିଯିବ। ତେଣୁ ଇଜେମ୍ରେ ଯେଉଁମାନେ ପଞ୍ଜୀକୃତ ହୁଅନ୍ତି ସମସ୍ତ ସରକାରୀ ବିଭାଗ ତାକୁ ଦେଖୁଥାନ୍ତି। ମଝିରେ ଦଲାଲ ନ ହେବା ଯୋଗୁଁ ଜିନିଷ ବହୁତ ଶସ୍ତାରେ ମିଳେ। ଅରୁଲ ମୋଝି ମ୍ୟାଡ଼ାମ ସରକାରଙ୍କର ଏହି ସାଇଟ୍ରେ ଯାହା ଯାହା ଦେଇପାରିବେ ସେସବୁ ରେଜିଷ୍ଟ୍ରି କରିଦେଲେ। କିନ୍ତୁ ମଜାର କଥା ହେଲା, ସେ ମୋତେ ଯେଉଁ ଚିଠି ଲେଖିଛନ୍ତି ସେଇଟା ବଡ଼ ଇଣ୍ଟରେଷ୍ଟିଂ। ସେ ଲେଖିଛନ୍ତି, ଏକ ପକ୍ଷରେ ମୋତେ ମୁଦ୍ରା ଯୋଜନାରେ ପଇସା ମିଳିଗଲା, ମୋର କାରବାର ଆରମ୍ଭ ହୋଇଗଲା, ଇଜେମ୍ରେ ମୁଁ କ'ଣ ଦେଇପାରିବି ତାର ସୂଚୀ ଦେଇଦେଲି ଏବଂ ମୋତେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଅର୍ଡ଼ର ମିଳିଗଲା, ପିଏମ୍ଓରୁ। ମୋ ପାଇଁ ଇଏ ଗୋଟିଏ ନୂଆ ଖବର ଥିଲା। ପିଏମ୍ଓ ମୋଠାରୁ କ'ଣ ମଗାଇଥିବ? ସେ ଲେଖିଛନ୍ତି ଯେ ପିଏମ୍ଓ ତାଙ୍କଠାରୁ 2 ଥର୍ମୋସ୍ କିଣିଲା ଆଉ ତାର ଦାମ 1600 ପେମେଣ୍ଟ ମଧ୍ୟ ହୋଇଗଲା। ଇଏ ହେଉଛି ଏମ୍ପାୱାରମେଣ୍ଟ, ଇଏ ହେଉଛି ଏଣ୍ଟରପ୍ରେନରସିପ୍କୁ ପ୍ରୋତ୍ସାହିତ କରିବାର ଅବସର। ଯଦି ଅରୁଲ ମୋଝି ମ୍ୟାଡ଼ାମ ମୋତେ ଚିଠି ନ ଲେଖିଥାନ୍ତେ, ହୁଏତ ମୁଁ ବି ଜାଣିପାରିନଥାନ୍ତି ଯେ ଇଜେମ୍ ବ୍ୟବସ୍ଥାରେ ଦୂରଦୂରାନ୍ତର ଗୃହିଣୀ ଛୋଟିଆ କାମଟିଏ କରିପାରୁଛି ଆଉ ତାଙ୍କ ମାଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବି କିଣିପାରୁଛି। ଏହା ହିଁ ହେଉଛି ଦେଶର ଶକ୍ତି। ଏଥିରେ ଟ୍ରାନ୍ସପାରେନ୍ସି ଅଛି, ଏଥିରେ ଏମ୍ପାୱାରମେଣ୍ଟ ବି ଅଛି, ଆଉ ଏଥିରେ ଏଣ୍ଟରପ୍ରେନରସିପ୍ ବି ଅଛି। ଗଭର୍ଣ୍ଣମେଣ୍ଟ ଇ ମାର୍କେଟ ପ୍ଲେସ୍ ଜେମ୍ GEM। ମୁଁ ନିଶ୍ଚିତ ଭାବରେ ଚାହିଁବି ଯେ ଯେଉଁମାନେ ସରକାରଙ୍କୁ ନିଜର ମାଲ ବିକିବାକୁ ଚାହାନ୍ତି ସେମାନେ ଏହା ସହିତ ଅଧିକରୁ ଅଧିକ ସଂଯୁକ୍ତ ହୁଅନ୍ତୁ। ମୋ ମତରେ ମିନିମମ୍ ଗଭର୍ଣ୍ଣମେଣ୍ଟ ଓ ମାକ୍ସିମମ୍ ଗଭର୍ଣ୍ଣାନ୍ସର ଏହା ହିଁ ପ୍ରକୃଷ୍ଟ ଉଦାହରଣ। ଆଉ ଏହାର ଲକ୍ଷ୍ୟ ହେଉଛି ମିନିମମ୍ ପ୍ରାଇସ୍ ଆଉ ମାକ୍ସିମମ୍ ଇଜି, ଏଫିସିଏନ୍ସି ଆଣ୍ଡ ଟ୍ରାନ୍ସପରେନ୍ସି। ମୋର ପ୍ରିୟ ଦେଶବାସୀଗଣ, ଗୋଟିଏ ପକ୍ଷରେ ଆମେ ଯୋଗକୁ ନେଇ ଗର୍ବ କରୁଛୁ, ତ ଅନ୍ୟ ପକ୍ଷରେ ମହାକାଶ ବିଜ୍ଞାନକୁ ନେଇ ଆମର ଯେଉଁ ଉପଲବ୍ଧି ଅଛି ତାହା ପାଇଁ ମଧ୍ୟ ଗର୍ବ କରିପାରିବା। ଆଉ ଇଏ ହେଉଛି ଭାରତର ବିଶେଷତ୍ୱ। ଆମର ପାଦ ଯୋଗ ସହିତ ଜଡ଼ିତ ଭୂମି ଉପରେ ଅଛି, ତ ଦୂର ଆକାଶର ସୁଦୂର ଦିଗ୍ବଳୟ ପାର କରିବାର ସ୍ୱପ୍ନ ବି ଆମର ରହିଛି। ଅତୀତରେ ଖେଳରେ ଆଉ ବିଜ୍ଞାନରେ ମଧ୍ୟ ଭାରତ ବହୁତ କିଛି କରି ଦେଖାଇଛି। ଆଜି ଭାରତ କେବଳ ପୃଥିବୀ ପୃଷ୍ଠରେ ନୁହେଁ, ଦୂର ଅନ୍ତରୀକ୍ଷରେ ବି ନିଜର ବିଜୟ ପତାକା ଉଡ଼େଇ ଚାଲିଛି। ଏହି 2 ପୂର୍ବରୁ ଇସ୍ରୋ ଦ୍ୱାରା କାଟୋସାଟ 2 ସିରିଜ୍ ସାଟେଲାଇଟ୍ ସହିତ 30 ନାନୋ ସାଟେଲାଇଟ୍ ଉତ୍କ୍ଷେପଣ କରାଗଲା। ଆଉ ଏହି ସାଟେଲାଇଟ୍ ବା ଉପଗ୍ରହଗୁଡ଼ିକ ମଧ୍ୟରେ ଭାରତ ବ୍ୟତୀତ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ, ଆମେରିକା ଭଳି ପ୍ରାୟ 14 ଦେଶର ସାଟେଲାଇଟ୍ ସାମିଲ ଅଛନ୍ତି। ଭାରତର ଏହି ନାନୋ ସାଟେଲାଇଟ୍ ଅଭିଯାନ ଦ୍ୱାରା ଚାଷବାସ କ୍ଷେତ୍ରରେ, କୃଷକଙ୍କର କାମରେ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁତ କିଛି ହିତ ସାଧନ ହେବ। ଆମର ମନେ ଅଛି ଇସ୍ରୋ କିଛିଦିନ ପୂର୍ବେ GSAT-19 ସଫଳ ଉତ୍କ୍ଷେପଣ କରିଥିଲା। ଆଉ ଆଜି ଯାଏଁ ଭାରତ ଯେତେ ଉପଗ୍ରହ ପ୍ରେରଣ କରିଛି, ଇଏ ସବୁଠାରୁ ଓଜନଦାର ଉପଗ୍ରହ ଥିଲା। ଆମ ଦେଶର ସମ୍ବାଦପତ୍ରଗୁଡ଼ିକ ଏହାକୁ ହାତୀ ସହିତ ତୁଳନା କରିଛନ୍ତି। ଏଇଥିରୁ ଅନୁମାନ କରିପାରୁଥିବେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏ ଆମର କେତେ ବଡ଼ ସଫଳତା, ଯାହା ଆମର ବୈଜ୍ଞାନିକମାନେ କରି ଦେଖାଇଛନ୍ତି। June 19 ମାର୍ସ ମିଶନ ବା ମଙ୍ଗଳ ଅଭିଯାନକୁ 1000 ପୂରଣ ହେଲା। ଆପଣମାନେ ଜାଣିଥିବେ ଯେତେବେଳେ ମାର୍ସ ମିଶନ ପାଇଁ ଆମେମାନେ ମଙ୍ଗଳ ଗ୍ରହର କକ୍ଷରେ ସ୍ଥାନଟିଏ ଦଖଲ କଲେ, ସେତେବେଳେ ଏହା 6 ପାଇଁ କରାଯାଇଥିଲା, ଅର୍ଥାତ୍ ତାର ପରମାୟୁ 6 ପାଇଁ ଥିଲା। କିନ୍ତୁ ମୁଁ ଖୁସି ଯେ ଆମ ବୈଜ୍ଞାନିକମାନଙ୍କର ପ୍ରୟାସ ଏତେ ଶକ୍ତିଶାଳୀ ଥିଲା ଯେ 6 ତ ପାରି ହୋଇଗଲା, ଆଜି 1000 ବିତିଗଲା ପରେ ବି ମଙ୍ଗଳଯାନ କାମ କରୁଛି, ଫଟୋ ଉଠାଉଛି, ସୂଚନା ଦେଉଛି ଏବଂ ବୈଜ୍ଞାନିକ ତଥ୍ୟ ଆସୁଛି। ଏହା ଧାର୍ଯ୍ୟ ସମୟଠାରୁ ବି ଅଧିକା, ନିଜ ପରମାୟୁଠାରୁ ବି ଅଧିକା ଦିନ କାମ କରୁଛି। 1000 ପୂରଣ ହେବା ଆମ ବୈଜ୍ଞାନିକ ଯାତ୍ରା, ଆମ ଅନ୍ତରୀକ୍ଷ ଯାତ୍ରା ପଥରେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା। ଆଜିକାଲି ଦେଖାଯାଉଛି ଖେଳକୁଦ କ୍ଷେତ୍ରରେ ମଧ୍ୟ ଆମ ଯୁବକ ଯୁବତୀମାନଙ୍କର ରୁଚି ବଢ଼ି ଚାଲିଛି। ଏବେ ଦେଖାଯାଉଛି ଯେ ପାଠପଢ଼ା ସାଥେ ସାଥେ ଖେଳକୁଦ କ୍ଷେତ୍ରରେ ମଧ୍ୟ ଆମର ଯୁବପିଢ଼ି ଭବିଷ୍ୟତ ଦେଖିବା ଆରମ୍ଭ କଲାଣି। ଆଉ ଆମ ଖେଳାଳିମାନଙ୍କ ଯୋଗୁଁ, ସେମାନଙ୍କର ପୁରୁଷାର୍ଥ ଯୋଗୁଁ ତଥା ତାଙ୍କର ସିଦ୍ଧି ଯୋଗୁଁ ଦେଶର ସୁନାମ ବଢ଼ୁଛି। ଏଇ କେତେଦିନ ତଳେ ବ୍ୟାଡ଼ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଇଣ୍ଡୋନେସିଆ ଓପନ୍ ଜିତି ଦେଶର ସୁନାମ ବଢ଼ାଇଛନ୍ତି। ଏହି ଉପଲବ୍ଧି ପାଇଁ ମୁଁ ତାଙ୍କୁ ତଥା ତାଙ୍କର କୋଚ୍ଙ୍କୁ ଅଭିନନ୍ଦନ ଜଣାଉଛି। ମୋତେ କିଛିଦିନ ପୂର୍ବେ ଆଥଲେଟ୍ ପିଟି ଉଷାଙ୍କର ଉଷା ସ୍କୁଲ ଅଫ୍ ଆଥଲେଟିକ୍ସର ସିନ୍ଥେଟିକ୍ ଟ୍ରାକ୍ ଉଦ୍ଘାଟନ ଉତ୍ସବରେ ସାମିଲ ହେବାର ଅବସର ମିଳିଥିଲା। ଆମେ ଖେଳକୁ ଯେତେ ପ୍ରୋତ୍ସାହିତ କରିବା, ତାହା ସ୍ପୋର୍ଟସ୍ ଆଉ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ନେଇ ଆସିବ। ବ୍ୟକ୍ତିତ୍ୱର ବିକାଶରେ ମଧ୍ୟ ବହୁତ ଖେଳର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ମଧ୍ୟ ଖେଳର ମହାତ୍ମ୍ୟ ରହିଛି। ଦେଶରେ ପ୍ରତିଭାର ଅଭାବ ନାହିଁ। ଯଦି ଆମ ପରିବାରରେ ପିଲାଙ୍କର ଖେଳ ପ୍ରତି ଆଗ୍ରହ ରହିଛି, ତେବେ ସେମାନଙ୍କୁ ସୁଯୋଗ ଦିଆଯିବା ଉଚିତ। ସେମାନଙ୍କୁ ଖେଳ ପଡ଼ିଆରୁ ଉଠାଇ ଆଣି କୋଠରୀରେ ବନ୍ଦ କରି ପାଠ ପଢ଼ିବାକୁ ବାଧ୍ୟ କରିବା ଉଚିତ ନୁହେଁ। ସେମାନେ ପଢ଼ନ୍ତୁ, ସେଥିରେ ବି ଉନ୍ନତି କରନ୍ତୁ। କିନ୍ତୁ ଯଦି ଖେଳରେ ବି ସେମାନଙ୍କର ସାମର୍ଥ୍ୟ ରହିଛି, ଆଗ୍ରହ ରହିଛି, ତେବେ ସ୍କୁଲ, କଲେଜ, ପରିବାର, ଆଖପାଖର ଲୋକ ସମସ୍ତେ ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ, ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ, ଆଗାମୀ ଅଲମ୍ପିକ୍ ଖେଳ ପାଇଁ ସମସ୍ତେ ସ୍ୱପ୍ନ ଦେଖିବା ଉଚିତ। ମୋର ପ୍ରିୟ ଦେଶବାସୀଗଣ, ବର୍ଷା ଋତୁ, ଲଗାତାର ଉତ୍ସବର ପରିବେଶ, ଏ ସମୟର ଅନୁଭୂତିରେ ଏକ ନୂତନତ୍ୱ ଥାଏ। ମୁଁ ପୁଣି ଥରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି। ଆଗାମୀ ମନ୍ କି ବାତ୍ରେ ପୁଣି କିଛି ନୂଆ କଥା କହିବି। ନମସ୍କାର।